ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
অতি অল্প অটে সময়র মান, অতি অল্প অটে সময়র মান, কৃষপাশে নিয় শরণ। ସଂସାର ହୋଇଯିବ ଦିନେ ନା ରଖାର, ମୋହ ମାୟାର ଏ ଅନିତ୍ୟ ସଂସାର ହୋଇଯିବ ଦିନେ ନା ରଖାର, ଧନ ଜନମାନ କ୍ଷଣ ଭଙ୍ଗୁର, ସହା ନହିବେ କେହି ତୋହର, ନିସହାୟ ହୋଇ ମରିବୁ କାହିଁରେ, ନିସହାୟ ହୋଇ ମରିବୁ କାହିଁରେ, ତାଙ୍କ ଧାମେ ନାହିଁ ମରଣ। ଫେରିଆ ଫେରିଆ ସବୁ ଅସ ସାର ଯୀଶୁ ଖ୍ରୀଷ୍ଟ ଅଟନ୍ତି ଯେ ସାର ଏ ଜଗତେ ଅଟେ ସବୁ ଅସାର ଯୀଶୁ ଖ୍ରୀଷ୍ଟ ଅଟନ୍ତି ଯେ ସାର ପାପ କ୍ଷମି ଯିବ ଜୀବନେ ତୋହର କରିଲେ ତୁ ଯୀଶୁଙ୍କୁ ନିଜର ଚାହିଁଛନ୍ତି ପ୍ରଭୁ ତୋ ଫେରିବା ପଥ ଚାହିଁଛନ୍ତି ପ୍ରଭୁ ତୋ ଫେରିବା ପଥ କରିବାକୁ ତତେ ଗ୍ରହଣ ଅଳ୍ପଟେ ସମୟର ମାନ ଅତି ଅଳ୍ପଟେ ସମୟର ମାନ କୃଷ ପାଶନୀୟ ଶରଣ
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଅନୁଗ୍ରହର ଧନ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ତାହାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ପ୍ରେମର ସାଗର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, ବିଘ୍ନ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ସେ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ। ତାହାଙ୍କ ଶାନ୍ତି, ତାହାଙ୍କ ପ୍ରେମ, ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଅନୁଗ୍ରହର ଧନ। ହଁ ପ୍ରିୟ ଶ୍ରୋତା, ଅନୁଗ୍ରହ ହେଉଛି ଦୟା ପାଇବାର ଯୋଗ୍ୟତା ନଥିବା ଲୋକକୁ ଦୟା ବା ପ୍ରେମ ଦିଆଯାଏ। ଏହା ହେଉଛି ଦଣ୍ଡ ସମୟରେ ପ୍ରଭୁଙ୍କଠାରେ ଦୟାର ଉପହାର। ଜଣେ ମହିଳା ପୋହରୀ ନେଇ ରାଜା ନେପୋଲିଅନ୍ ନିକଟକୁ ଗଲା। ସେ କହିଲେ, ମୋ ପୁଅକୁ କ୍ଷମା କର। ରାଜା ନେପୋଲିଅନ୍ କହିଲେ, କେବେ ନୁହେଁ, ଏ ଭୁଲ ତୁମ ପୁତ୍ର ତୃତୀୟ ଥର ପୁନଃ ବାଜୁତି ରହିଛି। ସେହି ସ୍ତ୍ରୀ କହିଲେ, ମୁଁ ନ୍ୟାୟ ମାଗୁନାହିଁ। କାନ୍ଧି କରି ସେ କହିଲେ, ମୁଁ ଆପଣଙ୍କୁ ଦୟା ନିମନ୍ତେ ପ୍ରାର୍ଥନା କରୁଛି। ପ୍ରଥମ ହତ୍ୟା ପରେ ସେ ଏହି ହତ୍ୟା କାମ କରିଛି, ସେ ଦୟାର ଯୋଗ୍ୟ ନୁହେଁ। ନେପୋଲିଅନ୍ ଉତ୍ତର ଦେଇ କହିଲେ, ଯଦି ସେ ଯୋଗ୍ୟ ତାହେଲେ ଏହା କେବେ ବି ଦୟା ହୋଇପାରିବ ନାହିଁ। ମହିଳାଟି ଉତ୍ତର ଦେଲେ, ମୁଁ ଯାହା ସବୁ ଗୁହାରି କରେ ତାହା ହେଉଛି ଦୟା। ମହିଳାର ଗୁହାରିରେ ରାଜା ବିରକ୍ତ ହୋଇ କହିଲେ, ଆଚ୍ଛା, ତେବେ ଦୟା ପ୍ରଦାନ କରିବି, ତୁମ୍ଭର ପୁତ୍ରକୁ କ୍ଷମା ଦିଆଗଲା। ରାଜା ଯେଉଁ ପ୍ରକାରେ କ୍ଷମା ପ୍ରଦାନ କଲେ ତାହା ହେଉଛି ପ୍ରିୟସତା ଅନୁଗ୍ରହ। ପିତା ତାର ଅପବ୍ୟୟ ପୁତ୍ରକୁ ଅଧରାତରୁ ଯାଇ ଭେଟନ୍ତି ତାହା ହେଉଛି ଅନୁଗ୍ରହ। ପୁତ୍ର ଯେତେବେଳେ ଦୁଷ୍ଟ ହୁଏ ଅନୁଗ୍ରହ ହେଉଛି, ସେତେବେଳେ ପ୍ରେମମୟ ମାଆଙ୍କ ଚୁମ୍ବନ ଅନୁଗ୍ରହ ହେଉଛି। ଏକ ଉପହାର ସ୍ୱରୂପ ଯାହା ଏକ ଅଯୋଗ୍ୟ ଓ ଅକୃପଣ ବନ୍ଧୁକୁ ଦିଆଯାଏ। ଯେତେବେଳେ ଆମମାନଙ୍କର ନାତୁଣୀ ବେଥିନୀକୁ 2 ବର୍ଷ ହୋଇଥିଲା, ଦିନେ ସେ ଅତିରିକ୍ତ ଅବାଧ୍ୟତା ହେଲା। ତାଙ୍କର ଥକି ଯାଇଥିବା ମା ତାକୁ ଏହି ଦୃଷ୍ଟିରେ ଚାହିଁ କହିଲେ, ଦେଖ ବେଥିନ, ତୁମେ ବହୁତ ଖରାପ ବୋଲି ମା କହିଲେ। ଦୁଷ୍ଟ ଅବାଧ୍ୟତା ହେଉଛ, ଏହିପରି ମା ସେଇ ବେଥେନୀକୁ କହିଲେ। ବେଥେନୀ ହସ ହସ ବଦନରେ ଏକ ସଙ୍ଗୀତ ଗାଇଲା, ମୋ ଅତିରିକ୍ତ ଅବାଧ୍ୟ କରେ କିନ୍ତୁ ଯୀଶୁ ମୋତେ ପ୍ରେମ କରିଛନ୍ତି। ହଁ ପ୍ରିୟ ଶ୍ରୋତା, ବେଥେନୀ ସଠିକ ରୂପେ ଗୀତ ଗାଇଲେ। ଯଦିଓ ଆମେମାନେ ପାପୀ ଓ ପାପ କରୁ, ତଥାପି ଈଶ୍ୱର ଆମମାନଙ୍କୁ ପ୍ରେମ କରନ୍ତି। ସେ ଆମମାନଙ୍କୁ ଦୟା ଓ ଅନୁଗ୍ରହ ପ୍ରଦାନ କରନ୍ତି। ତାହାଙ୍କ ଅନୁଗ୍ରହର ଧନ ହେଉଛି ଆମ୍ଭମାନଙ୍କର ନିଶ୍ଚତତା, ଆଶା ଓ ଭରସା। ଯେପରି ଆମେ ଲୁକ 19:10 କହୁଛି, କାରଣ ଯାହା ହଜିଅଛି ତାହା ଖୋଜି ରକ୍ଷା କରିବା ନିମନ୍ତେ ମନୁଷ୍ୟ ପୁତ୍ର ଆସିଅଛନ୍ତି। ପ୍ରିୟ ଶ୍ରୋତା, ଆଜି ସକାଳେ ତୁମେ ନିଜକୁ ଆଦମ ସ୍ୱରୂପେ ମଣିନିଅ। ଈଶ୍ୱର ଆପଣଙ୍କୁ ଅନେକ ବର୍ଷ ଧରି ଚମତ୍କାର ଉପହାର ସବୁ ଦେଉଛନ୍ତି ବୋଲି କଳ୍ପନା କରିନିଅନ୍ତୁ। ପ୍ରତ୍ୟେକ ଦିନ ସେ ଆସିଲେ ତୁମେ ତାଙ୍କୁ ସ୍ୱାଗତ ଜଣାଇଲ। ଉଭୟେ ଅତି ସୌଭାଗ୍ୟର ସମୟ ବିତାଇଲ। ଆଜି କାହିଁକି ନୁହେଁ, କ'ଣ କିଛି ଘଟିଅଛି? କାହିଁକି ଆଜି ତୁମେ ତାଙ୍କୁ ଭେଟିବାକୁ ଇଚ୍ଛା କରୁନାହଁ? ଏହା ଏକ ଚିନ୍ତାର ବିଷୟ। ଈଶ୍ୱର ତୁମକୁ ଡାକନ୍ତି, ଆଦମ ଆଦମ ଆଦମ, ତୁମେ କେଉଁଠାରେ ଅଛ? ତୁମେ କ'ଣ ଏକ ଅପରିଚିତ ଲୋକଙ୍କ ସ୍ୱର ଶୁଣିଲ, ଯାହାକି ଈଶ୍ୱର କହିଥିବା ଆଜ୍ଞାରୁ ସମ୍ପୂର୍ଣ୍ଣ ଅଲଗା ହେଲ? ପ୍ରକାର ଚିରସ୍କାର ଘଟଣା ଘଟିଅଛି। ତୁମେ ଜ୍ଞାତ ହୋଇପାରୁଛ କି ଯେ ସେହି ଅଜଣା ବ୍ୟକ୍ତି ତୁମକୁ ଭ୍ରାନ୍ତ କରିଅଛି, ତୁମର ଆନନ୍ଦକୁ ଧ୍ୱଂସ କରିଦେଇଅଛି, ତୁମର ଓ ଈଶ୍ୱରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନଷ୍ଟ କରିଦେଇଅଛି, ତୁମେ ଆତ୍ମିକ ବ୍ୟଭିଚାର କରିଅଛ? କାହିଁକି ତୁମେ ସଠିକ ସ୍ଥାନରେ ନୁହଁ ଯେଉଁଠିକି ଈଶ୍ୱର ତୁମକୁ ଭେଟିବେ? ଓ ଆଶୀର୍ବାଦ କରିବେ। ଶୈତାନ ତୁମକୁ ଈଶ୍ୱରଙ୍କ ଚକ୍ଷୁରେ ଅତି ହୀନ ନୀଚ କରେ। ଈଶ୍ୱର ଅବିଶ୍ୱାସ ଓ ମାନ୍ୟ କରିବା ହେତୁ ତୁମ ହୃଦୟର ଅନୁତାପରେ ମଗ୍ନ ଅଛି। ତୁମେ କେବେ ହିଁ ସେହି ଦୟାପୂର୍ଣ୍ଣ ପୁରୁଷକୁ ଏହି ପରିସ୍ଥିତିରେ ମିଳିତ ହୋଇପାରିବ ନାହିଁ। ପ୍ରକୃତରେ ଯାହା କରିଅଛି ତାହାର କ୍ଷମା ପାଇଁ କୌଣସି ପଥ ନୁହେଁ। ପାପି ଭୟଭୀତ ହୁଏ ଓ କାହା ନିକଟକୁ ଯିବା ପାଇଁ ଅମନସ୍ଥ ହୁଏ। ଯେଣୁ ସେ ଈଶ୍ୱରଙ୍କ ଠାରୁ ଲୁଚିବା ପାଇଁ ଖୋଜି ଭୁଲେ। ତୁମ୍ଭେ ଜାଣ ଯେ କୌଣସି ସମୟରେ ଆସି ତୁମକୁ ଭେଟିବେ, ତେଣୁ ତୁମେ ତାହା ଉପସ୍ଥିତିରୁ ଲୁଚିବା ପାଇଁ ଖୋଜି ଭୁଲେ। ପ୍ରିୟସତା, ଶୈତାନ ବର୍ତ୍ତମାନ ତୁମକୁ ଭୟାଳୁ କରିଦିଏ। ସେ ତୁମକୁ ତୁମ ନିଜ ଚକ୍ଷୁରେ ନିମ୍ନ କରିଦିଏ। ତୁମ୍ଭ ଭାବନାକୁ କହେ ତୁମ୍ଭେ ଈଶ୍ୱରଙ୍କ ଉପସ୍ଥିତିକୁ ଆସିବା ପାଇଁ ଅଯୋଗ୍ୟ ଅଟ। ଯେଣୁ ଆପଣ ଲଜ୍ଜାରେ ଓ ଭୟରେ ଲୁଚିଛନ୍ତି, ଏହି ସମସ୍ତ ସତ୍ତ୍ୱେ ଈଶ୍ୱର ତୁମକୁ ତାଙ୍କର ଅନନ୍ତ ପ୍ରେମ ଓ ଯତ୍ନ ପ୍ରଦର୍ଶନ କରନ୍ତି। ଆପଣ ଯେ ଏତେ ସୁନ୍ଦର ପୂର୍ଣ୍ଣ ଧ୍ୟାନ ହରାଇଲେ, ଏଥି ନିମନ୍ତେ ସେ ଦୁଃଖିତ ଅଛନ୍ତି। ଆପଣ ତାହାଙ୍କ ଉପସ୍ଥିତିରେ ଚିରଦିନ ଆନନ୍ଦରେ ରହିବା ନିମନ୍ତେ ସୃଷ୍ଟି ହୋଇଥିଲ। ସେ ଆପଣଙ୍କ ନିକଟକୁ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ସମ୍ପର୍କ ବଢ଼ାଇବା ପାଇଁ ଆସନ୍ତି। ସେ ତାହାଙ୍କ ଉପସ୍ଥିତି ଓ କ୍ଷମାର ଉପହାର ନେଇ ଆସନ୍ତି। ତାହାଙ୍କର ଡାକରା ହେଉଛି ଆସ, ଏକ ଯତ୍ନର ଡାକରା। ସେ ଆପଣଙ୍କୁ ବୁଝିପାରନ୍ତି। ଆସନ୍ତୁ ବା ଅସନ୍ତ ହୁଅ ନାହିଁ। ସେ ଆମମାନଙ୍କର ଗଠନ ଜାଣନ୍ତି। ସେ ଆମମାନଙ୍କ ଅଜ୍ଞାନତାକୁ କ୍ଷମା ଦିଅନ୍ତି। ତାଙ୍କର ଡାକରାକୁ ଗ୍ରହଣ କରନ୍ତୁ। ଆସନ୍ତୁ ତାହାଙ୍କ ଗୃହରେ ଯିବା। ତୁମେ ଆଜି ମୂଲ୍ୟବାନ ଅଟ। ଏକ ନୂତନ ପ୍ରଗତିଶୀଳ ସମ୍ପର୍କ ଆରମ୍ଭ କରି ନିଅନ୍ତୁ, ଯେପରିକି ରୋମିଓ 5:7-8 କହେ, ଧାର୍ମିକ ଲୋକ ନିମନ୍ତେ ପ୍ରାୟ କେହି ମୃତ୍ୟୁଭୋଗ କରିବ ନାହିଁ, ଉତ୍ତମ ଲୋକ ନିମନ୍ତେ ଅଭା କେହି ପ୍ରାଣ ଦେବାକୁ ସାହସ କରିପାରେ। କିନ୍ତୁ ଆମ୍ଭେମାନେ ପାପି ଥିବା ସମୟରେ ସୁଧା ଖ୍ରୀଷ୍ଟ ଯେ ଆମମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱରମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି। ହଁ ପ୍ରିୟ ଶ୍ରୋତା, ଆମର ପ୍ରଥମ ପିତାମାତା ଯେତେବେଳେ ପାପ କଲେ, ସେମାନେ ବୃକ୍ଷଗୁଡ଼ିକ ମଧ୍ୟରେ ବୁଲିଲେ। ସେମାନେ ଏପରି ହେବ ବୋଲି ଆଶା କରିନଥିଲେ। ସେମାନେ ପରମେଶ୍ୱର ପ୍ରତ୍ୟେକ ଦିନ ପରି ଆସିବେ ଓ ସାକ୍ଷାତ କରିବେ ବୋଲି ଭୟରେ ଅପେକ୍ଷା କରିଥିଲେ। ସେମାନେ ତାହାଙ୍କୁ କ'ଣ କହିବେ? ସେମାନେ ଲଜ୍ଜିତ ଏବଂ ଭୀତ ହୋଇଥିଲେ, ହବା ଅନୁତପ୍ତ ଥିଲେ। ଆଦମ ହବାଙ୍କୁ ଇଚ୍ଛା ପ୍ରକାର ଚାହୁଁଥିଲେ, କାରଣ ତାଙ୍କଠାରେ ସେ ଅଧିକ ପ୍ରେମରେ ଆସକ୍ତ ଥିଲେ। ପରମେଶ୍ୱର ସେମାନଙ୍କ ଲଜ୍ଜା ଓ ବିଚଳତା ଦେଖି ଆପଣଙ୍କୁ ସହାନୁଭୂତି ପ୍ରକାଶ କଲେ। ସେ ପାପୀକୁ ଘୃଣା କରନ୍ତି ନାହିଁ, ସେ ବିଶ୍ୱାସୀମାନଙ୍କ ପାଇଁ ନ୍ୟାୟ ଓ ନ୍ୟାୟବନ୍ତ ଈଶ୍ୱର ଅଟନ୍ତି। ସେମାନଙ୍କର ବାଛିବାର ସ୍ୱାଧୀନତା ପାପ ଆଡ଼କୁ ଗଢ଼ିଗଲା। ଏହା ଦେଖି ପରମେଶ୍ୱର ଆଶ୍ଚର୍ଯ୍ୟ ହୋଇ ନାହାନ୍ତି, କିନ୍ତୁ ସେ ପ୍ରେମମୟ ଈଶ୍ୱର ହୋଇ ସେମାନଙ୍କର ଅଜ୍ଞତା ବିଚାର କରିଥିବା ହେତୁ ତାହାକୁ ବିନାଶ କଲେ ନାହିଁ। ପ୍ରିୟସତା, ସେମାନଙ୍କ ଅମନ୍ୟତା ହେତୁ ପରମେଶ୍ୱର ସେମାନଙ୍କୁ ଦାୟୀ କଲେ। ଯଦି ହବା ଆସକ୍ତ ହୋଇନଥାନ୍ତା, ଶୈତାନ ତାହାକୁ ପ୍ରଲୋଭନରେ ପକାଇ ପାରିନଥାନ୍ତା। ସେ ହବାଙ୍କୁ ପ୍ରେମ କରିବା ସ୍ୱତେ ମଧ୍ୟ ଆଦମ କେବେ ମଧ୍ୟ ପରମେଶ୍ୱରଙ୍କ ଆଜ୍ଞାକୁ ଲଙ୍ଘନ କରିବାର ଉଚିତ ମନେ କରିନଥିଲା। ପାପ ହିଁ ପାପ ଅଟେ। ସେମାନଙ୍କ ନିର୍ଦ୍ଦୋଷୀ ନୁହନ୍ତି, ସେମାନେ କିଛି ଦୋଷ କରିଛନ୍ତି। ତାପରେ ପରମେଶ୍ୱର ସେମାନଙ୍କୁ ବିଚାରକୁ ଆଣୁଛନ୍ତି। ସେମାନଙ୍କ ଶତ୍ରୁ ତାହାଙ୍କୁ ଅନ୍ଧକାରର ଦେଇଥିଲା, ମାତ୍ର ସେମାନେ ନିଜେ ନିଜର ବହୁତ ବଡ଼ ଭୁଲକୁ ଠିକ୍ କରି ନିଜ ଚକ୍ଷୁ ଖୋଲି ଦେଖିପାରୁଛନ୍ତି। ଏପରି ଭୋଗ କରିବା ଦ୍ୱାରା ଯେ ଯେପରିକି ନିଜେ ଭଲ ଚରିତ୍ର ଗଠନ କରିପାରିବ ଓ ସମାଜରେ ପୁଣି ଜଣେ ନିର୍ଦ୍ଦୋଷୀ ହୋଇ ରହିବ, ଏଥିପାଇଁ ଚେଷ୍ଟା କରିଥାଏ। ଆଦମ ଓ ହବାକୁ ମଧ୍ୟ ଏପରି ଯନ୍ତ୍ରଣାଦାୟକ ଜାଗାକୁ ପଠାଯାଇଛି। ଏହି ଯନ୍ତ୍ରଣାରୁ ସେମାନେ ନିଜ ନିଜକୁ ସ୍ୱଚ୍ଛ କରିବେ। କେବଳ ତାହା ନୁହେଁ, କିନ୍ତୁ ସେମାନେ ପାପରୁ ଅନୁତାପ କରିବା ପାଇଁ ମଧ୍ୟ ଶିକ୍ଷା କରିବେ। ପରମେଶ୍ୱର ସେମାନଙ୍କର ଲଜ୍ଜାକୁ ଦୂର କରିବା ମଧ୍ୟ ଶିକ୍ଷା ଦେଲେ। ସେମାନଙ୍କର ଉଲ୍ଲଘ୍ନତାକୁ ଆବବିବାର ପାଇଁ ପରମେଶ୍ୱରଙ୍କୁ ଗୋଟିଏ ମେଷ ଶାବକର ଚମଡ଼ା ଦେବା ପାଇଁ ଆୟୋଜନ କଲେ। ତେଣୁ ସେ ଯେଉଁ ଚର୍ମର ପୋଷାକ ପିନ୍ଧା ଇଥିଲେ ତାହା ଯୀଶୁଖ୍ରୀଷ୍ଟଙ୍କ ଧାର୍ମିକତାକୁ ପ୍ରତିନିଧିତ୍ୱ କରୁଛି। ସେମାନଙ୍କ ଚରିତ୍ରକୁ ନେଇ ସେ ପରିବର୍ତ୍ତନ କଲେ, ଯେପରି ସେମାନେ ପୁନର୍ବାର ପରମେଶ୍ୱରଙ୍କ ସମାଜକୁ ଫେରି ଆସିବେ। କ'ଣ ଏହା ଅନୁଗ୍ରହର ଉଦାହରଣ ନୁହେଁ? ସେହି ଅନୁଗ୍ରହ ଧନ ନୁହେଁ? କ'ଣ ଆପଣ ସେହି ଅନୁଗ୍ରହ ପାଇବା ପାଇଁ ଇଚ୍ଛା କରୁଛନ୍ତି କି? କ'ଣ ସେହି ଅନୁଗ୍ରହ ପାଇବାର ଯୋଗ୍ୟ ଅଛନ୍ତି କି? ହଁ, ଯୀଶୁଖ୍ରୀଷ୍ଟ ହିଁ ଏକମାତ୍ର ମାର୍ଗ। ଯଦି ଆମେ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା, ତାହାଙ୍କ ମୃତ୍ୟୁଠାରେ ବିଶ୍ୱାସ କରିବା, ତାହାଙ୍କ କାର୍ଯ୍ୟଙ୍କ ଠାରେ ଯଦି ଆମେ ବିଶ୍ୱାସ କରିବା, ସେହି ଅନୁଗ୍ରହ ଆମେ ଅନୁଗ୍ରହର ଯୋଗ୍ୟ ହୋଇପାରିବା। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଆମେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଆମକୁ ସେହି ଧାର୍ମିକତାର ପୋଷକା ବା ପୋଷାକ ଯେପରି ଆମେ ପାଇବା, ତାହା ପାଇଁ ଆମେ ବିନୟ ସ୍ୱରୂପେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଯେଉଁ ଅନୁଗ୍ରହର ଧନ ଆମମାନଙ୍କୁ ଦେଇଅଛ, ସେହି ଅନୁଗ୍ରହର ଧନ ପ୍ରାପ୍ତ ହେବା ପାଇଁ ଆମମାନଙ୍କୁ ଯୋଗ୍ୟତା କର। ଆମ ପାପ ସବୁ କ୍ଷମା କର, ଯେପରିକି ସେହି ଅନୁଗ୍ରହ ପ୍ରାପ୍ତ ହେବା ନିମନ୍ତେ ଆମେ ଯୋଗ୍ୟତା ହୋଇପାରିବୁ। ଶତ୍ରୁ ସୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ, ସୈତାନର ପ୍ରଲୋଭନରୁ ଆମମାନଙ୍କୁ ଦୂରେଇ ରଖ, ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଶିଷରେ ଓ ଭରସାରେ ଭରାଇ ଦିଅ। ଆଉ ଯେବେ ତୁମ୍ଭେ ତୁମ ସେହି ସହସ୍ର ଦୂତ ସହ ଏହି ପୃଥିବୀକୁ ଆସିବେ ଆପଣା ସାନ୍ଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
অতি অল্প অটে সময়র মান, অতি অল্প অটে সময়র মান, কৃষপাশে নিয়শরণ ফেরিয়া ফেরিয়া ফেরিয়া, বন্ধু মোর বন্ধু মোর বন্ধু মোর বন্ধু মোর,
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।